ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାମିଲନାଡୁର କୋଏମ୍ବାଟୁରଠାରେ ପିଏମ୍ କିଷାନ ସମ୍ମାନନିଧି ଯୋଜନାର 21ତମ କିସ୍ତି ପ୍ରଦାନ କରିବେ। 9 କୋଟିରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ 18,000 କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯିବ ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭୁବନେଶ୍ୱର କୃଷି ଭବନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ କେନ୍ଦ୍ର ଭାରିଶିଳ୍ପ ମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ଯୋଗଦେବେ। ଯୋଜନାରେ ବାର୍ଷିକ ଯୋଗ୍ୟ କୃଷକ ପରିବାରଙ୍କୁ 6,000 ଟଙ୍କା ଲେଖାଏଁ ଦିଆଯାଉଛି। ରାଜ୍ୟର 34 ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯୋଜନାରେ 700 କୋଟି ଟଙ୍କା ହସ୍ତାନ୍ତର କରାଯିବ। ରାଜ୍ୟବାସୀଙ୍କୁ ସୁଶାସନ ଉପଲବ୍ଧ କରାଇବା ପାଇଁ ସ୍ୱତନ୍ତ୍ର ବିଧି ବ୍ୟବସ୍ଥା ଆବଶ୍ୟକ। ଏହି ବିଧିକୁ ପ୍ରସ୍ତୁତ ଏବଂ ସଂଶୋଧନ କରିବାରେ ବିଧାନସଭାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ବାଚସ୍କତି ସୁରମା ପାଢ଼ୀ କହିଛନ୍ତି। ନୂଆଦିଲ୍ଲୀସ୍ଥିତ ଲୋକସଭା ସଚିବାଳୟର ଗଣତନ୍ତ୍ର ପାଇଁ ସଂସଦୀୟ ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ସଂସ୍ଥା ପକ୍ଷରୁ 12ଟି ଦେଶର 40 ଜଣ ବିଦେଶୀ ପ୍ରତିନିଧି ଗତକାଲି ଓଡ଼ିଶା ବିଧାନସଭା ବୁଲି ଦେଖିଥିଲେ। ଏହି ଅବସରରେ ବାଚସ୍କତି କହିଛନ୍ତି,
12ଟି କଣ୍ଟ୍ରିରୁ ପ୍ରାୟ 40 ଜଣ ରେଜିଷ୍ଟ୍ରେଡ୍ ବିଜନେସ୍ ସହିତ ସମ୍ପୃକ୍ତ ଥିବା ନିର୍ବାଚିତ ପ୍ରତିନିଧି ଅଧିକାରୀ ସେମାନେ ଆସି ପହଞ୍ଚିଥିଲେ। ଓଡ଼ିଶା ଲେଜିଷ୍ଟ୍ରେଟିଭ୍ ଆସେମ୍ବ୍ଲିର ଆସେମ୍ବ୍ଲି ବିଜନେସ୍ ଆମର ସିଷ୍ଟମକୁ ସେମାନେ ଷ୍ଟଡି କରିବେ। ନିଶ୍ଚିତ ଭାବରେ ପ୍ରମାଣ ମିଳୁଛି ଯେ ଓଡ଼ିଶା ବିଧାନସଭାର କାର୍ଯ୍ୟକଳାପକୁ ନେଇକରି ଭାରତବର୍ଷରେ ଇଏ ଚର୍ଚ୍ଚାରେ ମଧ୍ୟ ରହିଛି।
କାର୍ଯ୍ୟକ୍ରମରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗଦେଇ ଓଡ଼ିଶା ବିଧାନସଭାର କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ। ପ୍ରଶାସନିକ ଅଧିକାରୀମାନେ ସମ୍ମିଳିତ ଭାବରେ ରାଜ୍ୟର ପ୍ରଗତି ପାଇଁ କାର୍ଯ୍ୟ କଲେ ଓଡ଼ିଶାର ଅଭିବୃଦ୍ଧି ଅଧିକ ତ୍ୱରାନ୍ୱିତ ହେବ ବୋଲି ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି। ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ସମ୍ମିଳନୀର ପ୍ରଥମ ଦିନର ତୃତୀୟ ଅଧିବେଶନରେ ଅଧ୍ୟକ୍ଷତା କରି ଶ୍ରୀ ସ୍ୱାଇଁ କହିଛନ୍ତି, ପ୍ରକଳ୍ପ ଅନୁମୋଦନର ସରଳୀକୃତ ପଦ୍ଧତି ଯୋଗୁଁ ନିବେଶ ଲାଗି ଓଡ଼ିଶାକୁ ସମସ୍ତେ ପ୍ରାଥମିକତା ଦେଉଛନ୍ତି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କନ୍ଧମାଳ ଜିଲ୍ଲା ଗସ୍ତରେ ଯାଇ ଉରୁମାଗଡ଼ ଜଳପ୍ରପାତ ବୁଲି ଦେଖିଥିଲେ। ଏହି ଅବସରରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ତଥା ଜଳପ୍ରପାତଗୁଡ଼ିକର ବିକାଶ ନିମନ୍ତେ ସରକାର ଅନେକ ଉନ୍ନତିମୂଳକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ବୋଲି ମନ୍ତ୍ରୀ କହିଥିଲେ। ଭୁବନେଶ୍ୱର ଜୟଦେବ ଭବନଠାରେ ଆଜି 72ତମ ନିଖିଳ ଭାରତ ସମବାୟ ସପ୍ତାହର ରାଜ୍ୟସ୍ତରୀୟ ଉତ୍ସବ ପାଳନ କରାଯିବ। ଏଥିରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀନଦୀ ମୁହାଣରେ ଅଲିଭ୍ ରିଡ୍ଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ସମୁଦ୍ରକୂଳରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଣରେ ମଧ୍ୟ ଅଲିଭ୍ ରିଡ୍ଲେଙ୍କ ଆଗମନ ଆରମ୍ଭ ହୋଇଛି। ଗତକାଲି କଇଁଛଙ୍କ ସୁରକ୍ଷା ନେଇ ସ୍ଥାନୀୟ ବନବିଭାଗ ପକ୍ଷରୁ ଋଷିକୁଲ୍ୟା ନଦୀରୁ ପ୍ରୟାଗୀ ପର୍ଯ୍ୟନ୍ତ ପାଟ୍ରୋଲିଂ କରାଯାଇଥିଲା। ବନବିଭାଗ ପକ୍ଷରୁ ଗତ 1 ତାରିଖରୁ ଆସନ୍ତା ମଇ ମାସ ପର୍ଯ୍ୟନ୍ତ ଋଷିକୁଲ୍ୟା ମୁହାଣରେ ମାଛଧରା କଟକଣା ଜାରି କରାଯାଇଛି। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ବାଦପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଗତକାଲି ଆଇନସେବା ପ୍ରାଧିକରଣ ପକ୍ଷରୁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଧ୍ୟତାମୂଳକ ଶିକ୍ଷା, ମୌଳିକ ଅଧିକାର, ମହିଳା ଏବଂ ଶିଶୁ ସୁରକ୍ଷା ଆଇନ ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 150ତମ ଜନ୍ମବାର୍ଷିକୀ ଉପଲକ୍ଷେ ବାଲେଶ୍ୱର ଜିଲ୍ଲା ଭୋଗରାଇଠାରେ ଏକତା ପଦଯାତ୍ରା ଆୟୋଜିତ ହୋଇଯାଇଛି। ଚନ୍ଦନେଶ୍ୱରଠାରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏହି ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ଉନ୍ନତ ସ୍ୱାସ୍ଥ୍ୟ ଓ ସୁସ୍ଥ ସମାଜ ପାଇଁ ଶୌଚାଳୟର ଆବଶ୍ୟକତା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ଶୌଚାଳୟ ଦିବସ ପାଳନ କରାଯାଉଛି। ଜନସାଧାରଣଙ୍କ ମଧ୍ୟରେ ପରିମଳ ସଂକଟର ମୁକାବିଲା, ସମସ୍ତଙ୍କୁ ଶୌଚାଳୟ ଉପଲବ୍ଧ କରାଇବା ଲାଗି 2001 ମସିହାରୁ ଏହି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ପରିବର୍ତ୍ତନଶୀଳ ବିଶ୍ୱରେ ପରିମଳ, ସବୁବେଳେ ଶୌଚାଳୟରେ ରହିବ ଆବଶ୍ୟକତାର ବାର୍ତ୍ତା ନେଇ ବିଶ୍ୱ ଶୌଚାଳୟ ଦିବସ ପାଳନ କରାଯାଉଛି। ଭୁବନେଶ୍ୱର କିଟ୍ ଷ୍ଟାଡିୟମରେ ଓଡ଼ିଶା ଓ ନାଗାଲାଣ୍ଡ ମଧ୍ୟରେ ଚାଲିଥିବା ରଣଜୀ ଟ୍ରଫି ଏଲିଟ୍ ଗ୍ରୁପ୍ ଏ କ୍ରିକେଟ୍ ମ୍ୟାଚ୍ରେ ଦ୍ୱିତୀୟ ଇନିଂସରେ ଓଡ଼ିଶା 5 ୱିକେଟ୍ ହରାଇ 350 ରନ୍ ସଂଗ୍ରହ କରିବା ସହ ପାଳି ଘୋଷଣା କରିଛି। ପ୍ରଥମ ଇନିଂସରେ ଓଡ଼ିଶା 114 ରନ୍ର ଅଗ୍ରଣୀ ହାସଲ କରିଥିଲା। ଏହାପରେ ନାଗାଲାଣ୍ଡ ସମ୍ମୁଖରେ ଓଡ଼ିଶା ପକ୍ଷରୁ 465 ରନ୍ର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହାର ଉତ୍ତରରେ ନାଗାଲାଣ୍ଡ ତୃତୀୟ ଦିନ ସୁଦ୍ଧା ଗୋଟିଏ ୱିକେଟ୍ ହରାଇ 41 ରନ୍ ସଂଗ୍ରହ କରିଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ରାଜ୍ୟରେ ଶୀତଲହରୀ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 3 ଦିନ ମଧ୍ୟରେ ରାତିର ତାପମାତ୍ରା 2ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଗତକାଲି 22ଟି ସ୍ଥାନର ତାପମାତ୍ରା 15 ଡିଗ୍ରୀ ସେଲସିୟସ୍ ତଳେ ରହିଥିଲା। କନ୍ଧମାଳର ଜି ଉଦୟଗିରିଠାରେ ସର୍ବନିମ୍ନ ତାପମାତ୍ରା 5.6 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।